ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜଧାନୀ ଭୁବନେଶ୍ୱର ପାଖେ 800 ଏକର ଜମିନ୍ଥି ଆଧୁନିକ ଭୁବନେଶ୍ୱର ତିଆରି କରବାର୍କେ ରାଜ୍ୟ ସରକାର ପଦକ୍ଷେପ ମୂଲ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ହୋଇଥିବା ରାଜ୍ୟ କ୍ୟାବିନେଟ୍ର ବୈଠକଥି ଇ ବାବଦ ଗୋଟିଏ ପ୍ରସ୍ତାବକେ ଅନୁମୋଦନ ମିଳିଛି। ବୈଠକଥି ପାଞ୍ଚଟା ବିଭାଗର ପାଞ୍ଚଟା ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ମଞ୍ଜୁର କରାଯାଇଛି। ସେଥିର୍ ଭିତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର ଆର୍ଥିକ କ୍ଷମତା ବଢ଼ାବାର, ନିଯୁକ୍ତି ପରୀକ୍ଷା ଲାଗି ଫି, ନୂଆ ଆମ୍ବୁଲାନ୍ସ କିଣିବାର ବାବଦ ପ୍ରସ୍ତାବ ରହିଛି ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି।
ଯେଉଁ ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମବଳୀ 2002 ଅଛି, ସେଠି ସଂଶୋଧନ ପାଇଁ ଆସିଥିଲା, ସେଟା ବି ଅନୁମୋଦନ କରାଗଲା। ପ୍ରଥମ ହେଇଛି ଯେଉଁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ଯେଉଁ କ୍ଷମତା ଅଛି, ଯେଉଁ ପଞ୍ଚାୟତ ସମିତିର କାର୍ଯ୍ୟ ହେଉଛି ତାର ବିଲ୍ ଅନୁମୋଦନ କରିବାର କ୍ଷମତା ତାଙ୍କ 2 ଲକ୍ଷ ଅଛି, ସେଇଟା ବଢ଼ାଇ କରିକି ଏବେ 10 ଲକ୍ଷ କରାଯାଇଛି। ଏବଂ ଯେଉଁ ପ୍ରଶାସନିକ ଅନୁମୋଦନ ଯେଉଁ ପାୱାର ଅଛି, ଯେଉଁ କ୍ଷମତା ଅଛି, ସେଇଟା ବି ବଢ଼ାଇ ଦିଆଯାଇଛି।
ଗଲା 25 କ୍ୟାବିନେଟ୍ ବୈଠକଟି ଅନୁମୋଦିତ 34 ବିଭାଗର 149 ପ୍ରସ୍ତାବକେ ନେଇକରି ଗୋଟେ ସଂକଳନ ଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉନ୍ମୋଚନ କରିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ଗଲାକାଲି ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ବିଭାଗ ଆଉ କ୍ରୀଡ଼ା ଯୁବସେବା ବିଭାଗର ମିଳିତ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟର 314 ବ୍ଲକ୍ନ ତିଆରି ହେବାର୍କେ ଥିବା ବ୍ଲକସ୍ତରୀୟ ଷ୍ଟାଡିୟମ୍ମାନଙ୍କର ଅଗ୍ରଗତି ବାବଦେ ଆଲୋଚନା କରାଯାଇଛି। ସେଥିଭିତରୁ 122 ଷ୍ଟାଡିୟମ୍ର କାମ ପଞ୍ଚାୟତିରାଜ ବିଭାଗକେ ଦିଆଯାଇଥିବାର ଜଣାପଡ଼ିଛି। ପ୍ରକଳ୍ପମାନଙ୍କୁ ଠିକ୍ ସମୟଥି ସାରବା ଲାଗି ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଭିଲ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଅନୁ ଗର୍ଗ ଆଉ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କର ସହ ଅଧ୍ୟକ୍ଷତା 180 ନମ୍ଘର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଗଲାକାଲି ଭୁବନେଶ୍ୱରଠାରେ ହୋଇଯାଇଛି। ଏ ଅବସରରେ ଶ୍ରୀମତୀ ଗର୍ଗ ଭିଜନ ଡକ୍ୟୁମେଣ୍ଟଥି ଧାରିଜ ଲକ୍ଷ୍ୟ ଅନୁସାରେ ଓଡ଼ିଶା ଲାଗି ଋଣ ଯୋଗାଇ ଦେବାର ସହିତ ମୋଟ ଘରୋଇ ଉତ୍ପାଦ GDP ଅନୁପାତକେ ବଢ଼ାବାର ଆଉ ଅୟତ୍କା ନିଯୁକ୍ତି ସୃଷ୍ଟି କରିବାର ଉପରେ ଜୋର୍ ଦେଇଛନ୍। ରାଜ୍ୟର ପଛେ ପଡ଼ିଯାଇଥିବା ଜିଲ୍ଲାମାନଙ୍କୁ ଅୟତ୍କା ଧ୍ୟାନ ଦେବାର ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର 35 ନମ୍ଘର ଆଉ ଭିସୁଟ୍ର 16 ନମ୍ଘର ସମାବର୍ତ୍ତନ ଉତ୍ସବଟି ଯୋଗ ଦେବାର୍କେ ଆଇବା ଶନିବାର ଦିନ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସମ୍ବଲପୁର ଗସ୍ତଥି ଆସୁଛନ୍। ସକାଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆର୍ ଉପରବେଲା ଭିସୁଟ୍ର ସମାବର୍ତ୍ତନ ଉତ୍ସବ ହେବା କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଆର୍ ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ରାଜ୍ୟ ସଂସ୍କୃତି ବିଭାଗ ତରଫୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଓଡ଼ିଶା ଲଳିତକଳା ଏକାଡେମୀ ଲାଗି 3 ଖାସ୍ ୱେବ୍ସାଇଟ୍ ଉନ୍ମୋଚନ କରାଯାଇଛି। ଇତାର ଜରିଏ ଲୋକେ ଏକାଡେମୀ ବାବଦ ଭିନ୍ ଭିନ୍ ତଥ୍ୟ ପାଇପାରିବେ। ଇତାର ସହିତ ବିଭାଗ ଅଧୀନତି ଥିବା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଆଉ ଉତ୍କଳ ମଣ୍ଡପ ଲାଗି ଅନ୍ଲାଇନ୍ ବୁକିଂ କରବାର୍କେ ମଣ୍ଡପ ୱେବ୍ସାଇଟ୍ ନାଁ ଆଉ ଗୋଟେ ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ହୋଇଥିବା ଗୋଟେ ଖାସ୍ କାର୍ଯ୍ୟକ୍ରମ ଜରିଏ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇତାକେ ଉନ୍ମୋଚନ କରିଛନ୍। ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫୁ ଭୁବନେଶ୍ୱର ସଂସ୍କୃତି ଭବନଠାରେ ହୋଇଥିବା ସରକାରୀ କାମକାଜଟି ଓଡ଼ିଆ ଭାଷାର ବ୍ୟବହାର ତାଲିମ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆମର ଭାଷା ଆମର ପରିଚୟ ଆଉ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହିତ ସରକାରୀ କାମମାନଙ୍କେ ଇତାକେ ବ୍ୟବହାର କରବାର ଦିଗେ ସଭେ ମିଲିମିଶିକରି କାମ କରବାରକେ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ତରଫୁ ଜାତୀୟ ଶିକ୍ଷାନୀତି 2020 ଲାଗୁ କରବାର ବାବଦ ଗୋଟିଏ ଦିନିକିଆ କର୍ମଶାଳା ଗଲାକାଲି ହୋଇଯାଇଛି। ପ୍ରତିଷ୍ଠାନ ସଙ୍ଗେ ବୁଝାମଣା ସ୍ୱାକ୍ଷର କରିଥିବା ରାଜ୍ୟର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ଇଥି ଭାଗ ନେଇକରି ଜାତୀୟ ଶିକ୍ଷାନୀତି ଲାଗୁ କରବାର ଉପରେ ତାଲିମ ନେଇଥିଲେ। ପାରାଦୀପଠାରେ ଖୁବ୍ ଜଲ୍ଦି ତିଆରି ହେବା କଙ୍କଡ଼ା ଜାଁଳ ଉତ୍ପାଦନ କେନ୍ଦ୍ର, ଏଥିଲାଗି ଜଙ୍ଗଲ ଆଉ ପରିବେଶ ବିଭାଗ ତରଫୁ ଭିନ୍ ଭିନ୍ ଅଂଶୀଦାରମାନଙ୍କ ସଙ୍ଗେ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହେବାର୍କେ ଯାଉଛେ ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍। ସେ କହିଛନ୍ 2,81 ଲକ୍ଷ ଟଙ୍କା ଖର୍ଚ୍ଚାତି ସ୍ଥାପନା ହେବାର୍କେ ଥିବା କେନ୍ଦ୍ରର ଉତ୍ପାଦନ କ୍ଷମତା 5 ଲକ୍ଷ ରହିବା। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କଙ୍କଡ଼ା ଚାଷୀମାନଙ୍କୁ ଆଉ ଚେନ୍ନାଇ ଉପରେ ନିର୍ଭର ହେବାର୍କେ ନାଇଁ ପଡ଼େ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟେ ଘୂର୍ଣ୍ଣିବଲୟ ବନିଛି। ଇତାର ପ୍ରଭାବଥି ରାଜ୍ୟ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ କୋରାପୁଟ, ମାଲକାନଗିରି ସହିତ 6 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।